ਆਕਾਸ਼ਬਾਣੀ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ପିଏମ୍ କିଷାନ ସମ୍ମାନ ନିଧି ଅଧୀନରେ ଆଜି 17ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଞ୍ଚାୟତସ୍ତରୀୟ ଯୋଗ ଶିବିର ଆୟୋଜନ ପାଇଁ ସରପଞ୍ଚମାନଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ। ପ୍ରଥମ ଭାରତୀୟ ଭାବେ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ବିନୋଦ ଗଣତ୍ରାଙ୍କୁ ମିଳିଲା ନେଲସନ୍ ମଣ୍ଡେଲା ସମ୍ମାନ। ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ 24 ଘଣ୍ଟା ଲାଗି କର୍ଫ୍ୟୁ ଜାରି ଏବଂ ଆଇସିସି T20 କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ଆଫଗାନିସ୍ତାନକୁ ପରାସ୍ତ କଲା ୱେଷ୍ଟଇଣ୍ଡିଜ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ମାଧ୍ୟମରେ 9,26,00,000 କୃଷକ ପରିବାରକୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 17ତମ କିସ୍ତି ବାବଦକୁ 20,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିବେ। ଉତ୍ତରପ୍ରଦେଶର ବାରାଣସୀଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି କିସ୍ତି ପ୍ରଦାନ କରିବେ। ଅନ୍ୟପକ୍ଷରେ ସେଠାରେ ଆୟୋଜିତ ହେବାକୁ ଥିବା କୃଷକ ସମ୍ମାନ ସମ୍ମିଳନୀକୁ ଉଦ୍ବୋଧନ ଦେବେ। ଆମ ଆକାଶବାଣୀ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ, ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ବାରାଣସୀ ଗସ୍ତ କରୁଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳ ଗଠନ ହେବା ପରେ ପ୍ରଥମେ କୃଷକମାନଙ୍କୁ ଏହି କିସ୍ତି ପ୍ରଦାନ ସମ୍ପର୍କିତ ଦସ୍ତାବିଜ୍ରେ ପ୍ରଧାନମନ୍ତ୍ରୀ ଦସ୍ତଖତ କରିଥିଲେ। କୃଷକମାନଙ୍କୁ ଚାଷ କାର୍ଯ୍ୟରେ ଆର୍ଥିକ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ 2019 ମସିହା ଫେବୃୟାରୀ 24 ତାରିଖରେ ପିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ପ୍ରତ୍ୟେକ 4 ମାସରେ ଥରେ 2,000 ଟଙ୍କା ଲେଖାଏଁ ବର୍ଷକୁ ମୋଟ 6,000 ଟଙ୍କା ପ୍ରତ୍ୟେକ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଏ। ବର୍ତ୍ତମାନ ସୁଦ୍ଧା 11 କୋଟିରୁ ଅଧିକ ଯୋଗ୍ୟ କୃଷକ ପରିବାର ଏହି ଯୋଜନା ଅଧୀନରେ 3,00,000 କୋଟିରୁ ଅଧିକ ଲାଭ ପାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ନେଇ ବାରାଣସୀ ପ୍ରସ୍ତୁତ ହୋଇଛି। ଏହି ଲୋକସଭା ଆସନରୁ ତୃତୀୟ ଥର ପାଇଁ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀଙ୍କର ଏହା ସେଠାକୁ ପ୍ରଥମ ଗସ୍ତ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦଶାଶ୍ୱମେଧ ଘାଟଠାରେ ଗଙ୍ଗା ଆରତୀ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ କାଶୀ ବିଶ୍ୱନାଥ ମନ୍ଦିରକୁ ଯାଇ ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରାତ୍ରିଯାପନ ପରେ ଆସନ୍ତାକାଲି ସକାଳେ ପ୍ରଧାନମନ୍ତ୍ରୀ ବିହାର ଗସ୍ତ କରିବେ। ଏହି ଅବସରରେ ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକ୍ରମ ଆୟୋଜନ ହେବ। ଅପରାହ୍ନ 4:30ରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମନ୍ତ୍ରୀ ପରିଷଦର ସଦସ୍ୟଗଣ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଯୋଗ ଏବଂ ମିଲେଟ୍ ଉପରେ ଗୁରୁତ୍ୱ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପଞ୍ଚାୟତ ସରପଞ୍ଚମାନଙ୍କୁ ଆହ୍ୱାନ ଦେଇଛନ୍ତି। 10ମ ଆନ୍ତର୍ଜାତିକ ଯୋଗ ଦିବସର ଅବ୍ୟବହିତ ପୂର୍ବରୁ ପଞ୍ଚାୟତ ପ୍ରଧାନମାନଙ୍କୁ ଏକ ପତ୍ର ଲେଖି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଯୁବପିଢ଼ିଙ୍କ ଜୀବନଚର୍ଯ୍ୟାକୁ ସ୍ଥାୟୀ ଓ ସରଳ କରିବା ଉଦ୍ଦେଶ୍ୟରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର, ଅଙ୍ଗନବାଡ଼ି, ବିଦ୍ୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଅନ୍ୟାନ୍ୟ ସାଧାରଣ ସ୍ଥାନରେ ଯୋଗ ଶିବିରମାନ ଆୟୋଜନ କରିବା ପାଇଁ ପଞ୍ଚାୟତ ପ୍ରତିନିଧିମାନେ ବିଶେଷ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ବର୍ଷର ଆନ୍ତର୍ଜାତିକ ଯୋଗ ଦିବସର ବାର୍ତ୍ତା ରହିଛି, ଯୋଗ ନିଜ ପାଇଁ ଓ ସମାଜ ପାଇଁ। ଏହି ବାର୍ତ୍ତାକୁ ସଫଳ କରିବା ସହ ବିଶ୍ୱସ୍ତରରେ ଭାରତର ସନ୍ଦେଶକୁ ପହଞ୍ଚାଇବା ଲକ୍ଷ୍ୟରେ ଦେଶବ୍ୟାପୀ ଯୋଗ ଶିବିର ଆୟୋଜନ କରାଯାଇ ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଯୋଗ କେବଳ ମଣିଷକୁ ମାନସିକ ଓ ଶାରୀରିକ ଶକ୍ତି ଯୋଗାଇନଥାଏ, ଏହା ପାରସ୍କରିକ ସହଯୋଗ ଏବଂ ସାଂସ୍କୃତିକ ସମନ୍ୱୟ ପ୍ରତିଷ୍ଠାରେ ସହାୟକ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚଳଚ୍ଚିତ୍ର ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ବିନୋଦ ଗଣତ୍ରାଙ୍କୁ ଚଳିତ ବର୍ଷ ଦକ୍ଷିଣ ଆଫ୍ରିକାର ସମ୍ମାନଜନକ ନ୍ୟାସନାଲ୍ ମଣ୍ଡେଲା ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନ ପାଇବାରେ ଶ୍ରୀ ଗଣତ୍ରା ହେଉଛନ୍ତି ପ୍ରଥମ ଭାରତୀୟ ଚଳଚ୍ଚିତ୍ର ନିର୍ମାତା। ଦକ୍ଷିଣ ଆଫ୍ରିକାରେ ଚାଲିଥିବା 7ମ ନେଲସନ୍ ମଣ୍ଡେଲା ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଅବସରରେ ଶ୍ରୀ ଗଣତ୍ରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ବହୁ ପ୍ରଭାବଶାଳୀ ଶିଶୁ ଚଳଚ୍ଚିତ୍ର ନିର୍ମାଣ କରି ଶ୍ରୀ ଗଣତ୍ରା ଭାରତୀୟ ତଥା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଜଗତରେ ସୁନାମ ଅର୍ଜନ କରିବା ସହ 36ଟି ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାର ହାସଲ କରିଛନ୍ତି। ମୁମ୍ବାଇରେ ବୃତ୍ତଚିତ୍ର ଲଘୁ ଏବଂ ଆନିମେସନ୍ ଚଳଚ୍ଚିତ୍ରକୁ ନେଇ 18ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସମାରୋହ ଜାରି ରହିଛି। ସମାରୋହର ଆଜି ଚତୁର୍ଥ ଦିନରେ ଅନେକଗୁଡ଼ିଏ ପ୍ରସିଦ୍ଧ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏଥିରେ ଷ୍ଟୋରି ଅଫ୍ ଏ ପେଣ୍ଟିଂ, ଏଲିୟନ୍, ଏ ଡକ୍ୟୁମେଣ୍ଟାରୀ ଆବାଉଟ୍ ଲିଗାଲ୍, ଦ ଲାଷ୍ଟ ସିଫ୍ଟ ଏବଂ ଆକାଶଗଙ୍ଗା ଭଳି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏହା ବ୍ୟତୀତ ଭାରତରେ ଆନିମେସନ୍ ଚଳଚ୍ଚିତ୍ରର ପୃଷ୍ଠଭୂମି ଏବଂ କ୍ରମବିକାଶକୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବାର ଯୋଜନା ରହିଛି। ଏହାଦ୍ୱାରା ଯୁବ କଳାକାର ଏବଂ ଚଳଚ୍ଚିତ୍ର ନିର୍ମାତାମାନେ ଆଗାମୀ ଦିନ ପାଇଁ ଆନିମେସନ୍ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଆଗକୁ ବଢ଼ିପାରିବେ। ଏହି ସମାରୋହରେ ଭାରତୀୟ ବନ୍ୟଜୀବ ସଂରକ୍ଷଣ ନେଇ ଏକ ସ୍ୱତନ୍ତ୍ର ବୃତ୍ତଚିତ୍ର ପ୍ରଦର୍ଶିତ ହେବ। 6 ଦିନ ଧରି ହେବାକୁ ଥିବା ଏହି ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଜୁନ୍ 21ରେ ଉଦ୍ଯାପିତ ହେବ। ସପ୍ତଦଶ ଓଡ଼ିଶା ବିଧାନସଭାର ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନବନିର୍ବାଚିତ ବିଧାୟକମାନଙ୍କୁ ଶପଥପାଠ କରାଉଛନ୍ତି। ଆଜି ସକାଳ 10ଟାରୁ ଆରମ୍ଭ ହୋଇଥିବା ଏହି ଶପଥପାଠ ଅପରାହ୍ନ 5ଟା ପର୍ଯ୍ୟନ୍ତ ଚାଲିବ। ବାଚସ୍ପତି ପଦବୀ ପାଇଁ ଆସନ୍ତାକାଲି ପ୍ରକ୍ରିୟା ଆରମ୍ଭ ହେବ। ମଧ୍ୟାହ୍ନ 12ଟା ସୁଦ୍ଧା ନାମାଙ୍କନ ପତ୍ର ଦାଖଲ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ଆବଶ୍ୟକ ସ୍ଥଳେ 20 ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷ ଯୋଗୁଁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ କର୍ଫ୍ୟୁ ଜାରି କରାଯାଇଛି। ଗତକାଲି ବାଲେଶ୍ୱର ପୌରାଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବା ପରେ ମଧ୍ୟରାତ୍ରିରୁ କର୍ଫ୍ୟୁ କରାଯାଇଥିଲା। ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଜିଲ୍ଲାର ସଦର ଥାନା, ଟାଉନ୍ ଥାନା, ସହଦେବଖୁଣ୍ଟ ଏବଂ ଶିଳ୍ପାଞ୍ଚଳ ଥାନା ଅଧୀନରେ ଥିବା ପୌରାଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି। ଏହି ସମୟ ମଧ୍ୟରେ ଜନସାଧାରଣ ବାହାରକୁ ନ ଆସିବା ପାଇଁ ପୁଲିସ୍ ପକ୍ଷରୁ ପରାମର୍ଶ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ 40 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ଗତକାଲିର ଘଟଣାକୁ ନେଇ 7ଟି ମାମଲା ରୁଜୁ କରାଯାଇଥିବାବେଳେ 34 ଜଣଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ, ବଜାର ଆଦି ବନ୍ଦ ରହିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ସିକିମ୍ରେ ପ୍ରବଳ ବର୍ଷାଜନିତ ଭୂସ୍କଳନ ଓ ବନ୍ୟାରେ ଫସି ରହିଥିବା 500 ପର୍ଯ୍ୟଟକଙ୍କୁ ସୀମା ସଡ଼କ ସଂଗଠନ, ବିଆର୍ଓ ଏବଂ ମଙ୍ଗନ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଅବିରତ ବର୍ଷା ଯୋଗୁଁ ସିକିମ୍ର ଚୁଙ୍ଗଥାଙ୍ଗ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ବିଭିନ୍ନ ସ୍ଥାନରେ ଭୂସ୍କଳନ ଯୋଗୁଁ ସଡ଼କ ଯୋଗାଯୋଗ ବ୍ୟାହତ ହୋଇଛି। ବିଆର୍ଓ ଟିମ୍ର ସଦସ୍ୟମାନେ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ଅବରୋଧ ହଟାଇବା ପରେ ଫସି ରହିଥିବା ପର୍ଯ୍ୟଟକ ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ଉଦ୍ଧାର କରିବା ସହଜ ହୋଇଛି। ଏହି ଅଚାନକ ପ୍ରାକୃତିକ ବିପର୍ଯ୍ୟୟ କାଳରେ ଯୁଦ୍ଧକାଳୀନ ପରିଚାଳନା କରି ବିଆର୍ଓ ତା'ର ଦକ୍ଷତା ପ୍ରତିପାଦିତ କରିଛି। ବିଭିନ୍ନ ସ୍ଥାନରେ ଫସି ରହିଥିବା ପର୍ଯ୍ୟଟକମାନଙ୍କୁ ଉଦ୍ଧାର ପାଇଁ 6ଟି ହେଲିକପ୍ଟରର ସହାୟତା ନିଆଯାଇଛି। ଚଳିତ ଆର୍ଥିକ ବର୍ଷରେ ଭାରତର ଘରୋଇ ଉତ୍ପାଦ ଜିଡିପି ଅଭିବୃଦ୍ଧି 7.2% ରହିବ ବୋଲି ଫିଚ୍ ରେଟିଂ ସଂସ୍ଥା ସାନି ଆକଳନ କରିଛି। ଗତ ମାର୍ଚ୍ଚ ମାସରେ ଫିଚ୍ ଦେଶର ଜିଡିପି ଅଭିବୃଦ୍ଧି 7 ରହିବ ବୋଲି ଆକଳନ କରିଥିଲା। ଦେଶର ଖାଉଟିମାନଙ୍କର ଖର୍ଚ୍ଚ ଏବଂ ପୁଞ୍ଜି ବିନିଯୋଗ ପରିମାଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଫିଚ୍ ଏହି ଅଭିବୃଦ୍ଧି ଆକଳନକୁ ବଢ଼ାଇଛି। ଆଜି ପ୍ରକାଶିତ ଫିଚ୍ ରେଟିଂରେ ତ୍ରୈମାସିକ ଅର୍ଥନୈତିକ ଆଉଟ୍ଲୁକ୍ ରିପୋର୍ଟରେ ମଧ୍ୟ 2024ରେ ବିଶ୍ୱ ଅଭିବୃଦ୍ଧି 2.4%ରୁ 2.6%କୁ ବୃଦ୍ଧି ପାଇବ ବୋଲି ଆକଳନ କରିଛି। କ୍ରିକେଟ୍ ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ୱେଷ୍ଟଇଣ୍ଡିଜ୍ 104 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 218 ରନ୍ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ 16 ଓଭର 2ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 114 ରନ୍ ସଂଗ୍ରହ କରିଥିଲା। ଗତକାଲିର ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ପପୁଆ ନ୍ୟୁଗିନିକୁ 7 ୱିକେଟ୍ରେ ପରାସ୍ତ କରିଛି। ତ୍ରିନିଦାଦର ବ୍ରାନ୍ ଲାରା ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପପୁଆ ନ୍ୟୁଗିନିକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଦେଶର ଉତ୍ତରାଞ୍ଚଳରେ ଆଜି ମଧ୍ୟ ଗ୍ରୀଷ୍ମ ପ୍ରକୋପ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ହିମାଚଳ ପ୍ରଦେଶ, ବିହାର, ଉତ୍ତରାଖଣ୍ଡ ଏବଂ ଝାଡ଼ଖଣ୍ଡରେ ପ୍ରବଳ ଗରମ ଅନୁଭୂତ ହେବ। ସେହିଭଳି ଜାମ୍ମୁ କାଶ୍ମୀର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଉପକୂଳ ଅଞ୍ଚଳ, ରାଜସ୍ଥାନ, ବିଦର୍ଭ ଏବଂ ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ରରେ ମଧ୍ୟ ଗରମ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପିଏମ୍ କିଷାନ ସମ୍ମାନ ନିଧି ଅଧୀନରେ ଆଜି 17ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ଭାରତୀୟ ଭାବେ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ବିନୋଦ ଗଣତ୍ରାଙ୍କୁ ମିଳିଲା ନେଲସନ୍ ମଣ୍ଡେଲା ସମ୍ମାନ। ଆଇସିସି ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ଆଫଗାନିସ୍ତାନକୁ ପରାସ୍ତ କଲା ୱେଷ୍ଟଇଣ୍ଡିଜ୍।